ओम शांति ओम शांति। आज 22 फेब्रुआरी 2026 आज अव्यक्त महावाक्य पुनरावृत्ति तारीख 5 फेब्रुआरी 2009 मूलर हेडिंग सेवा करिबा समय रे डबल लाइट स्थिति द्वारा फरिस्ता पणियार अवस्था रे रुह अशरीरी हेबार अभ्यास कर। सेवा करिबा समय रे डबल लाइट स्थिति द्वारा फरिस्ता पणियार अवस्था रे रुह अशरीरी हेबार अभ्यास कर। आज बापदादा चारिआडर पिलामानंकर तीनोटी रूपक देखुछंती जेपरी बाबांकर तीनोटी रूपकु तुमे माने जानिछ सेहिपरी पिलामानंकर मध्य तीनोटी रूपकु देखुछंती जहाकी एही संगम जुगर लक्ष्य एवं लक्षण अटे। प्रथम स्वरूप हेला ब्राह्मण, द्वितीय रे फरिस्ता, तृतीय रे देवता। ब्राह्मण रु फरिस्ता एवं फरिस्ता रु देवता। तेबे वर्तमान समय रे एबे विशेष करी केऊ लक्ष्य सम्मुख रे रहुछि काहेकि ना फरिस्ता नहेले देवता होई परिबो नाही। तेणु वर्तमान रो समय अनुसारे एवं निजर पुरुषार्थ अनुसारे एबे तुममानकर लक्ष्य ही फरिस्ता हेबा अटे। तेबे संगम जुगर संपन्न स्वरूप हेला फरिस्ता रु देवता हेबा। तुमे माने तो फरिस्तार परिभाषा को मध्य जानिछ। फरिस्ता अर्थात पुराणा दुनिया रो संबंध संस्कार एवं संकल्प ठारु मध्य हालुका होइथिव। सबुथिरे पुराणा संस्कार हालुका होइथिव। केवल निजर संस्कार स्वभाव एवं संसार ठारु हालुका पणिया नुहे किंतु फरिस्ता अर्थात समस्तंक सहित संबंध रे आसिबारे समस्तंकर स्वभाव संस्कार रे मध्य हालुका पणिया रहुथिव। तेबे एही भली हालुका पणियार चिन्ह कौन? सेही फरिस्ता आत्मा समस्तंकर प्रिय होइथिव। काहार काहार प्रिय नुहे समस्तंकर प्रिय। जेपरी ब्रह्मा बाबांकु समस्ते भावुथिले इए मोर अटंती मोर बाबा कहुछंती ना सेहीपरी फरिस्ता अर्थात समस्तंकर प्रिय। केही केही पिला भावुछंती जे ब्रह्मा बाबा तो ब्रह्मा ही थिले किंतु तुमे माने तो निज समान ब्राह्मण आत्मामानक भितरे समस्तंकर प्रिय दादींकु मध्य देखुछ जहांकु समस्ते स्नेहर सहित अनुभव करुथिले जे इए मोर दादी अटंती। सबुआडर स्वभाव संस्कार भितरे तथा ही पुराणा संसार भितरे रही मध्य न्यारी एवं प्यारी थिले समस्ते अधिकार सहित कहुथिले आमर दादी। तेबे यार कारण कौन? निजे निजर स्वभाव संस्कार रे हालुका रहुथिले तेणु समस्तंकु आपणार पणियार अनुभव कराउथिले एवं समस्तंक सम्मुखरे दृष्टांत स्वरूप होइगले। जगदम्बांकु मध्य देखिछ किंतु केही केही भावुछंती से तो जगदम्बा थिले ना किंतु दादी तो तुमर ब्राह्मण परिवार भली साथी थिले। तांकु जदि तांकर पुरुषार्थर कथा केही पचारुथिले बा तांकठारु शुणुथिले तेबे तांक सम्मुखरे सर्वदा गोटिए ही शब्द रहिथिला एबे कर्मातीत हेबार अछि। कर्मातीत हेबार लगनरे अन्यमानकु मध्य बारंबार एही शब्द मने पकाइथिले। तेणु प्रत्येक ब्राह्मण आत्मार वर्तमान लक्ष्य एवं लक्षण विशेष भावरे यहा ही रहिबा दरकार एवं अछि मध्य किंतु क्रमान्वयरे अछि। तेबे सर्वदा एही लगन रहु जे एबे मते फरिस्ता हेबाकु ही पड़िब। फरिस्ता अर्थात एही साकार देह ठारु नियारा सर्वदा आलोकर शरीर धारी। फरिस्ता अर्थात सर्वकर्मेन्द्रिय गुड़िकर राजा। बाप दादा तो पूर्वरु मध्य शुणाइ सारिछन्ति जे सारा सृष्टि चक्र भितरे एकमात्र बाप दादा ही अछन्ति जे कि गर्वर सहित कहुछन्ति जे मोर प्रत्येक संतान राजा अटे स्वराज्य अधिकारी अटे। तेणु फरिस्ता अर्थात स्वराज्य अधिकारी। एहिभळी स्वराज्य अधिकारी आत्मा आलोकर स्वरूप धरी अटे। केही भी जदि एहिभळी लाइटर अर्थात डबल हालुका पणियार स्थितिरे स्थित होई कहा सहित भी मिशिबे। केही भी जदि एहिभळी लाइटर अर्थात डबल हालुका पणियार स्थितिरे स्थित होई कहा सहित भी मिशिबे तेबे तांक मस्तकरु आत्मारूपी ज्योतिर चमक चालिबा बोलिबा समय रे मध्य देखाजीव। तेणु वर्तमान एहिभळी तीव्र पुरुषार्थर लक्ष्य एवं लक्षणकु सदा सर्वदा जाग्रत रख। जेपरी ब्रह्मा बाबांक भितरे देखिथिलो जे केही भी जदि तांक सहित मिशुथिला बा दृष्टि नेउथिला तेबे ता सहित कथाबार्ता करू करू तांकु कोण देखा जाउथिला एवं शेष समय रे अनुभव करिलो जे ब्रह्मा बाबा कथाबार्ता करू करू मध्य मीठा अशरीरी स्थितिरे स्थित होइ जाउथिले। चाहे केते भी सेवार समाचार आसुथाउ किंतु अन्यमानकु मध्य गोटिए सेकेंड भितरे अशरीरी पणियार अनुभव कराइ देउथिले। ଏହା ବ୍ୟତୀତ ଯେକୌଣସି ମୁରଲୀରେ ମଧ୍ୟ ଚେକ୍ କର, ଦେଖିବ ବାରମ୍ଭାର ମୁଁ ଅଶରୀରୀ ଆତ୍ମା ଅଟେ। ଏହିଭଳି ଆତ୍ମାର ପାଠକୁ ଗୋଟିଏ ମୁରଲୀରେ କେତେଥର ମନେ ପକାଇ ଦେଇଛନ୍ତି। ତେଣୁ ଏବେ ସମୟ ଅନୁସାରେ ଛୋଟ ଛୋଟ ବିସ୍ତାରର କଥାଗୁଡ଼ିକ ବା ସ୍ୱଭାବ ସଂସ୍କାର କଥାଗୁଡ଼ିକ ତୁମକୁ ଅଶରୀରୀ ଅବସ୍ଥାଠାରୁ ଦୂରେଇ ଦେଉଛନ୍ତି, ତେଣୁ ଏଥିରେ ପରିବର୍ତ୍ତନ ଆବଶ୍ୟକ। ତେବେ ବାପଦାଦା ଦେଖୁଛନ୍ତି ଯେ ସେବା କ୍ଷେତ୍ରରେ ଫଳାଫଳ ତ ଭଲ ମିଳୁଛି, ସେବା କରିବା ପାଇଁ ମଧ୍ୟ ଅଧିକାଂଶ ପିଲାଙ୍କ ଭିତରେ ଉମଙ୍ଗ ଉତ୍ସାହ ରହିଛି, ସେଥିପାଇଁ ଯୋଜନା ମଧ୍ୟ କରି ଚାଲିଛନ୍ତି। ତେଣୁ ସନ୍ଦେଶ ଦେବାର ମଧ୍ୟ ଆବଶ୍ୟକତା ରହିଛି ଏବଂ ବାପଦାଦା ଆଜି ବି ମଧ୍ୟ ଭିନ୍ନ ଭିନ୍ନ ବର୍ଗର ଭିନ୍ନ ଭିନ୍ନ ସ୍ଥାନର ସେବାର ବହୁତ ଭଲ ଫଳାଫଳ ଦେଖିଛନ୍ତି, କିନ୍ତୁ ସେବା କରିବା ସହିତ ଅଶରୀରୀ ପଣିଆର ବାୟୁମଣ୍ଡଳ କମ୍ ମେହନତରେ ଅଧିକ ପ୍ରଭାବ ପକାଇଥାଏ। ଶୁଣିଥିବା କଥା ଭଲ ଲାଗିଥାଏ, କିନ୍ତୁ ବାୟୁମଣ୍ଡଳ ଦ୍ୱାରା ବା ଅଶରୀରୀ ପଣିଆର ଦୃଷ୍ଟି ଦ୍ୱାରା ଯଦି ଅନୁଭବ କରିଥାନ୍ତି ତେବେ ସେହି ଅନୁଭବ ଭୁଲି ହୁଏ ନାହିଁ। ତେଣୁ ସେବା କ୍ଷେତ୍ରରେ ଏବେ ବିଶେଷ ଭାବରେ ଅଶରୀରୀ ପଣିଆର ତୀବ୍ର ଇଚ୍ଛାକୁ ସାମିଲ କର। ଶାନ୍ତିର ହେଉ, ସୁଖର ହେଉ, ଖୁସିର ହେଉ ବା ଆତ୍ମିକ ସ୍ନେହର ହେଉ, କୌଣସି ନା କୌଣସି ଅନୁଭବ କରାଉ। ନିଜର ଚାଲିଚଳନ ଦ୍ୱାରା ସ୍ନେହର ହେଉ ବା ଆତ୍ମିକ ପ୍ରେମର ହେଉ ଯେଉଁଭଳି ଆତିଥ୍ୟ ଦେଉଛ, ସମ୍ବନ୍ଧ ଦ୍ୱାରା ମଧ୍ୟ ଦେଉଛ ଏବଂ ପରିବାର ଦ୍ୱାରା ମଧ୍ୟ ଦେଉଛ, ତାକୁ ତ ଏଠାରୁ ଅନୁଭବ କରି ଯାଉଛନ୍ତି, କିନ୍ତୁ ଅତୀନ୍ଦ୍ରିୟ ସୁଖର ଅନୁଭୂତି ସହିତ ଶାନ୍ତିର ଆତ୍ମିକ ନିଶା ଏବେ ବାୟୁମଣ୍ଡଳ ଦ୍ୱାରା ଏବଂ ଭାଇବ୍ରେସନ ଦ୍ୱାରା ଅନୁଭବ କରାଇବା ଉପରେ ବିଶେଷ ଧ୍ୟାନ ଦିଅ। କୌଣସି ନା କୌଣସି ବିଶେଷ ଅନୁଭବ କରାଅ, ଯେପରି ତୁମର ବ୍ୟବସ୍ଥାଗୁଡ଼ିକୁ ଦେଖି ପ୍ରଭାବିତ ହୋଇଯାଉଛନ୍ତି। ପାରିବାରିକ ସ୍ନେହର ଏଭଳି ବ୍ୟବସ୍ଥା ଅନ୍ୟ କେଉଁଠି ବି ମିଳିବ ନାହିଁ, ସେହିଭଳି ଏବେ କୌଣସି ନା କୌଣସି ଶକ୍ତିର ବା ପ୍ରାପ୍ତିର ଅନୁଭବ କରି ଯାଆନ୍ତୁ। ଏବେ ତ 70-72 ବର୍ଷ ପୂରଣ ହେବାକୁ ଯାଉଛି, ଏତେ ସମୟର ଫଳାଫଳରେ କ'ଣ ଦେଖିଲ? ମେହନତ ତ କରିଛ, କିନ୍ତୁ ଏବେ ପର୍ଯ୍ୟନ୍ତ ବ୍ରହ୍ମାକୁମାରୀମାନେ ଭଲ କାମ କରୁଛନ୍ତି। ବ୍ରହ୍ମାକୁମାରୀମାନଙ୍କର ଜ୍ଞାନ ଭଲ, କିନ୍ତୁ ଜ୍ଞାନ ଦେବାବାଲା କିଏ, ସେମାନଙ୍କୁ ଚଲାଇବାବାଲା କିଏ, ଏମାନଙ୍କୁ ଶକ୍ତି ଦେଲାବାଲା କିଏ? ତୁମମାନଙ୍କଠାରୁ ବାବା ଶବ୍ଦ ଶୁଣି କହୁଛନ୍ତି ଏମାନଙ୍କର ଜଣେ ବାବା ଅଛନ୍ତି, କିନ୍ତୁ ସେ ହିଁ ମୋର ବାବା ଅଟନ୍ତି। ଏହିଭଳି କହିବା ଅର୍ଥାତ୍ ବାବାଙ୍କର ପ୍ରତ୍ୟକ୍ଷତା ହେବା, ତାହା ଏବେ ଗୁପ୍ତ ରୂପରେ ଅଛି। ବାବା ବାବା ତ କହୁଛନ୍ତି, କିନ୍ତୁ ମୋର ବାବା, ମୁଁ ବାବାଙ୍କର ଏହି ଶବ୍ଦ କୋଟିକ ଭିତରେ କେହି କେହିଙ୍କ ମୁଖରୁ ବାହାରୁଛି। ତେବେ ଏହି ସଙ୍ଗମ ଯୁଗର ଲକ୍ଷ୍ୟ କ'ଣ? ଆମ ସମସ୍ତ ଆତ୍ମାମାନଙ୍କର ପିତା ଆସିଯାଇଛନ୍ତି, ସମ୍ପତ୍ତି ତ ପିତାଙ୍କ ଦ୍ୱାରା ମିଳିବ ନା? ସେହିଭଳି ପ୍ରଭାବର ବାୟୁମଣ୍ଡଳ ଫରିସ୍ତା ଅବସ୍ଥା ଦ୍ୱାରା ହିଁ ଚାରିଆଡ଼େ ବିଚ୍ଛୁରିତ ହେବ। ଏମାନଙ୍କର ଦୃଷ୍ଟିରୁ ଲାଇଟ୍ ମିଳୁଛି, ଏମାନଙ୍କର ଦୃଷ୍ଟିରେ ଆତ୍ମିକ ଶକ୍ତିର ଲାଇଟ୍ ଦେଖାଯାଉଛି, ଏହିଭଳି ମଧ୍ୟ କହୁଛନ୍ତି। ତେଣୁ ଏବେ ତୀବ୍ର ପୁରୁଷାର୍ଥ କରିବାର ଏହି ଲକ୍ଷ୍ୟ ରଖ ଯେ ମୁଁ ଡବଲ୍ ଲାଇଟ୍ ଫରିସ୍ତା ଅଟେ। ଚାଲିବା ବୁଲିବା ସମୟରେ ଫରିସ୍ତା ସ୍ୱରୂପର ଅନୁଭୂତିକୁ ବଢ଼ାଅ, ଅଶରୀରୀ ପଣିଆର ଅନୁଭବକୁ ବଢ଼ାଅ। ଗୋଟିଏ ସେକେଣ୍ଡ ଭିତରେ ଯେ କୌଣସି ସଂକଳ୍ପକୁ ସମାପ୍ତ କରିବାରେ ସ୍ୱଭାବ ସଂସ୍କାରରେ ଡବଲ୍ ଲାଇଟ୍ ରୁହ। କେହି କେହି ପିଲା କହୁଛନ୍ତି ମୁଁ ତ ହାଲୁକା ସ୍ଥିତିରେ ହିଁ ରହୁଛି, କିନ୍ତୁ ମୋତେ ଅନ୍ୟମାନେ ଜାଣିନାହାନ୍ତି। କିନ୍ତୁ ଏହିଭଳି ଡବଲ୍ ଲାଇଟ୍ ଫରିସ୍ତାର ଲାଇଟ୍ କ'ଣ ଲୁଚି ରହିପାରିବ? ଛୋଟିଆ ସ୍ଥୂଳ ଲାଇଟ୍ ଟର୍ଚ୍ଚ ହେଉ ବା ଡିଆସିଲି କାଠିର ଲାଇଟ୍ ହେଉ, କେଉଁଠି ବି ଜଳିଲେ ଲୁଚି ରହିପାରିବ ନାହିଁ, ପୁଣି ଏହା ତ ଆତ୍ମିକ ଶକ୍ତିର ଲାଇଟ୍। ତେଣୁ ନିଜର ବାୟୁମଣ୍ଡଳ ଦ୍ୱାରା ସେମାନଙ୍କୁ ଅନୁଭବ କରାଅ ଯେ ଏମାନେ କିଏ, ଚାହେ ଜଗଦମ୍ବା ହୁଅନ୍ତୁ ବା ଦାଦି ହୁଅନ୍ତୁ, କେବେ କେହି କେହି ନାହାନ୍ତି ଯେ ମୋତେ ଏମାନେ ଜାଣିନାହାନ୍ତି। ନିଜର ସ୍ଥିତିର ବାୟୁମଣ୍ଡଳ ଦ୍ୱାରା ସେମାନେ ସମସ୍ତଙ୍କର ପ୍ରିୟ ହୋଇଥିଲେ, ସେଥିପାଇଁ ଦାଦିଙ୍କର ଉଦାହରଣ ଦିଆଯାଉଛି। କାହିଁକି ନା ବ୍ରହ୍ମା ବାବାଙ୍କ ପାଇଁ ତ ଭାବୁଛନ୍ତି ତାଙ୍କ ଭିତରେ ଶିବ ବାବା ଥିଲେ, ପୁଣି ଶିବ ବାବାଙ୍କ ପାଇଁ ମଧ୍ୟ ଭାବୁଛନ୍ତି ସେ ତ ନିରାକାର ଅଟନ୍ତି, ନିଆରା ମଧ୍ୟ ଏବଂ ନିରାକାର ମଧ୍ୟ। ଆମେ ତ ସ୍ଥୂଳ ଶରୀରଧାରୀ ଅଟୁ, ଏତେ ବଡ଼ ସଂଗଠନ ଭିତରେ ରହୁଛୁ, ସମସ୍ତଙ୍କର ଅଲଗା ଅଲଗା ସଂସ୍କାର ଭିତରେ ରହୁଛୁ। ତେବେ ସଂସ୍କାରକୁ ମିଶାଇବା ଅର୍ଥାତ୍ ଇସ୍ତା ହେବା। ଭିନ୍ନ ଭିନ୍ନ ସଂସ୍କାରକୁ ଦେଖି କେତେକ ପିଲା ନିରାଶ ମଧ୍ୟ ହୋଇଯାଉଛନ୍ତି। ବାବା ବହୁତ ଭଲ, ବ୍ରହ୍ମା ବାବା ବହୁତ ଭଲ, ଜ୍ଞାନ ବହୁତ ଭଲ, ପ୍ରାପ୍ତିଗୁଡ଼ିକ ମଧ୍ୟ ବହୁତ ଭଲ, କିନ୍ତୁ ସଂସ୍କାର ସ୍ୱଭାବକୁ ମିଶାଇବା ଅର୍ଥାତ୍ ସମସ୍ତଙ୍କର ପ୍ରିୟ ହେବା। କାହାର କାହାର ପ୍ରିୟ ନୁହେଁ, କାହିଁକି ନା କେହି କେହି ପିଲା କହୁଛନ୍ତି ବିଶେଷତାକୁ ଦେଖି ମଧ୍ୟ କାହା କାହା ପ୍ରତି ସ୍ନେହ ଆସିଯାଉଛି। ୟାଙ୍କର ଭାଷଣ କରିବା ବହୁତ ଭଲ, ଏହାଙ୍କ ଭିତରେ ଅମୁକ ବିଶେଷତା ବହୁତ ଭଲ ରହିଛି, ବାଣୀ ବହୁତ ଭଲ। ତେବେ ଫରିସ୍ତା ହେବାରେ ମଧ୍ୟ ଏହିସବୁ ବିଘ୍ନ ଆସିଥାଏ। ଯଦିଓ ଅନ୍ୟମାନଙ୍କୁ ନିଜର ପ୍ରିୟ ହେବାକୁ ଦିଅ, ତୁମ ଆତ୍ମା ସମସ୍ତଙ୍କଠାରୁ ନିଆରା ଅଟେ। ଏହିଭଳି ନିଆରା ସ୍ଥିତି ଦ୍ୱାରା ନିଜର ପ୍ରିୟ ଆତ୍ମା ପ୍ରସ୍ତୁତ କର, ନିଜର ବିଶେଷତା ଦ୍ୱାରା ନୁହେଁ। ତାଙ୍କର ଏହି ଗୁଣଟି ମୋତେ ବହୁତ ଭଲ ଲାଗେ। ବାବା କହିଲେ, ଏହିଭଳି ନିଆରା ସ୍ଥିତି ଦ୍ୱାରା ନିଜର ପ୍ରିୟ ଆତ୍ମା ପ୍ରସ୍ତୁତ କର, ନିଜର ବିଶେଷତା ଦ୍ୱାରା ନୁହେଁ। ତାଙ୍କର ଏହି ଗୁଣଟି ମୋତେ ବହୁତ ଭଲ ଲାଗେ। ହୁଏତ ସେହି ଗୁଣକୁ ଧାରଣ କରିପାର, କିନ୍ତୁ ସେହି କାରଣରୁ କାହାର ପ୍ରିୟ ହେବା ଠିକ୍ ନୁହେଁ। ଫରିସ୍ତା ସମସ୍ତଙ୍କର ପ୍ରିୟ ଅଟେ। ସମସ୍ତେ କୁହନ୍ତୁ, ଇଏ ମୋର ଅଟେ ଅଟନ୍ତି। ସମସ୍ତଙ୍କୁ ଆପଣାପଣିଆର ଅନୁଭବ ହେଉ। ଏହିଭଳି ଫରିସ୍ତା ଅବସ୍ଥାକୁ ପ୍ରାପ୍ତ କରିବା ପାଇଁ ଦୁଇଟି କଥା ବିଘ୍ନ ପକାଇଥାଏ। ଗୋଟିଏ ହେଲା ଦେହଭାନ ଅର୍ଥାତ୍ ଦୈହିକ ଚେତନା। ତାର ଅନୁଭବ ତ ସମସ୍ତଙ୍କର ଅଛି, ଯାହାଦ୍ୱାରା 63 ଜନ୍ମର ଦେହ ଅଭିମାନ ପ୍ରକଟ ହୋଇଯାଏ। ଏବଂ ଦ୍ୱିତୀୟଟି ହେଲା ଦେହ ଅଭିମାନ। ଦେହଭାନ ଏବଂ ଦେହ ଅଭିମାନ ଜ୍ଞାନ ମାର୍ଗରେ ଯେତେ ଯେତେ ଆଗକୁ ବଢ଼ିଥାନ୍ତି, ସେହି ଅନୁସାରେ ନିଜ ପ୍ରତି ମଧ୍ୟ କେବେ କେବେ ଦେହ ଅଭିମାନ ଆସିଯାଏ ଏବଂ ସେହି ଅଭିମାନ ତଳକୁ ଖସାଇ ଦେଇଥାଏ। ତେବେ ଦେହ ଅଭିମାନ ମଧ୍ୟ କ'ଣ ଆସିଥାଏ? ଯାହା ବି କିଛି ବିଶେଷତା ରହିଛି, ସେହି ବିଶେଷତା କାରଣରୁ ମଧ୍ୟ ଅଭିମାନ ରହିଥାଏ। ମୁଁ କ'ଣ କମ୍ କି? ମୋର ଭାଷଣ ସମସ୍ତଙ୍କୁ ପସନ୍ଦ ହେଉଛି, ମୋର ସେବାର ପ୍ରଭାବ ପଡୁଛି, ବା କୌଣସି ବି କଳା ଯେପରି ମୋର କୋର୍ସ କରାଇବା ବହୁତ ଭଲ, କୌଣସି ନା କୌଣସି ଜ୍ଞାନରେ ଆଗକୁ ବଢ଼ିବାରେ ବା ସେବାରେ ଆଗକୁ ବଢ଼ିବାରେ ଏହିଭଳି ଅଭିମାନ ନିଜ ପ୍ରତି ମଧ୍ୟ ଆସିଥାଏ ଏବଂ ଅନ୍ୟମାନଙ୍କର ଗୁଣ ବା କଳା ବା ବିଶେଷତା ପ୍ରତି ମଧ୍ୟ ଆକର୍ଷଣ ଆସିଯାଏ। କିନ୍ତୁ ଏଥିରେ କିଏ ମନେ ପଡ଼ିବ? ଦେହଭାନ ହିଁ ମନେ ପଡ଼ିବ ନା। ଅମୁକ ଭଲ ବୁଦ୍ଧିମାନ ଅଟେ, ମୋର ହ୍ୟାଣ୍ଡଲିଂ ବହୁତ ଭଲ, ଏହିଭଳି ଅଭିମାନ ସେବାରେ ବା ପୁରୁଷାର୍ଥରେ ଆଗକୁ ବଢ଼ିବା ମାନଙ୍କ ଭିତରେ ମଧ୍ୟ ଅଭିମାନ ରୂପରେ ଆସିଥାଏ। ତେଣୁ ଏହାକୁ ମଧ୍ୟ ଚେକ୍ କରିବ ଏବଂ ଅଭିମାନବାଲା ଆତ୍ମାର ଅଭିମାନକୁ ଚେକ୍ କରିବାର ସାଧନ ହେଲା, ତାଙ୍କୁ ଯଦି କେହି ଟିକିଏ ବି ଅପମାନ ଦେଲା, ତାର ବିଚାରର, ତାର ମତାମତର, ତାର କଳାର ବା ତାର ହ୍ୟାଣ୍ଡଲିଂ ଅପମାନ ତାଙ୍କୁ ବହୁତ ଶୀଘ୍ର ଅନୁଭବ ହୋଇଥାଏ। ଯଦି ଅପମାନର ଅନୁଭବ ହେଲା, ତେବେ ତାର ସୂକ୍ଷ୍ମ ଲକ୍ଷଣ ହେଲା କ୍ରୋଧର ଅଂଶ ଜନ୍ମ ନିଏ, ଯାହାକୁ ରୋବ ବା ହାକିମ ଦେଖାଇବା କୁହାଯାଏ, ଯାହାକି ଫରିସ୍ତା ହେବା ପାଇଁ ଦିଏ ନାହିଁ। ତେଣୁ ବର୍ତ୍ତମାନର ସମୟ ଅନୁସାରେ ବାପଦାତା ପୁଣିଥରେ ମନେ ପକାଇ ଦେଉଛନ୍ତି, ନିଜର ସଙ୍ଗମ ଯୁଗର ଅନ୍ତିମ ସ୍ୱରୂପ ଫରିସ୍ତା ସ୍ୱରୂପକୁ ଏବେ ନିଜ ଜୀବନରେ ପ୍ରତ୍ୟକ୍ଷ କର, ସାକାରରେ ଆଣ। ତେବେ ଫରିସ୍ତା ହେବା ଦ୍ୱାରା ଅଶରୀରୀ ହେବା ବହୁତ ସହଜ ହୋଇଯିବ। ତେଣୁ ନିଜର ଚେକିଂ କର ଯେ ନିଜର ବିଶେଷତା ପ୍ରତି ବା ଅନ୍ୟ କାହାର ବିଶେଷତା ପ୍ରତି ସୂକ୍ଷ୍ମ ରୂପରେ ମଧ୍ୟ କୌଣସି ଆକର୍ଷଣ ବା ଅଭିମାନ ନାହିଁ ତ? ତେବେ ଅନେକ ପିଲାଙ୍କର ଅବସ୍ଥା ଛୋଟ ଛୋଟ କଥାରେ ମଧ୍ୟ ତଳ ଉପର ହୋଇଯାଉଛି। ଦିଲ ଖୁସ୍ ଚେହେରା ଖୁସ୍ ରହିବା ପରିବର୍ତ୍ତେ ଚିନ୍ତାବାଲା ଚେହେରା ବା ଚିନ୍ତନବାଲା ଚେହେରା ଦେଖାଯାଉଛି ଏବଂ ଚାଲୁ ଚାଲୁ ନିରାଶ ମଧ୍ୟ ହୋଇଯାଉଛନ୍ତି। ତେଣୁ ବୁଝିଲ ତ, ଏବେ ନିଜର ସଙ୍ଗମ ଯୁଗର ଅନ୍ତିମ ସ୍ଥିତି ଫରିସ୍ତା ପଣିଆର ସଂସ୍କାରକୁ ପ୍ରକଟ କର। ବ୍ରହ୍ମା ବାବାଙ୍କୁ ଯେପରି ଦେଖିଛ ସେହିପରି ଫଲୋ ପାଦର୍ତ୍ତ କରିବ ନା। ଶେଷ ସମୟରେ ଅନେକ ପିଲାଙ୍କର ଅନୁଭବ ଅଛି, କଥା କହୁ କହୁ ବା ସମାଚାର ଶୁଣାଇବା ଭିତରେ ସମାଚାର ଶୁଣିବା ଠାରୁ ଉର୍ଦ୍ଧ୍ୱରେ ବା ଶବ୍ଦଠାରୁ ଉର୍ଦ୍ଧ୍ୱରେ ରହିବାର ସ୍ଥିତିର ଅନୁଭବ କରୁଥିବାର ଦେଖିଛନ୍ତି। କେହି କେହି ବାବାଙ୍କୁ ଅନେକ କଥାର ସମାଚାର ଶୁଣାଇବା ପାଇଁ ବହୁତ ଯୋଜନା କରି ଆସିଥାନ୍ତି, ଏକଥା କହିବି, ସେ କଥା କହିବି, ଏକଥା ପଚାରିବି, କିନ୍ତୁ ସମ୍ମୁଖକୁ ଆସିବା ବେଳକୁ କ'ଣ କହିବାର ଥିଲା ଭୁଲି ଯାଆନ୍ତି। ତେଣୁ ଏହା ହିଁ ହେଉଛି ଫରିସ୍ତା ଅବସ୍ଥା। ତେବେ ଆଜି କେଉଁ ପାଠକୁ ପକ୍କା କରିଲ? ମୁଁ କିଏ? ଫରିସ୍ତା। କୌଣସି କଥା ପ୍ରତି ବା କାହାର ବିଶେଷତା ପ୍ରତି ବା ନିଜର ବିଶେଷତା ପ୍ରତି ଦେହ ଅଭିମାନଠାରୁ ଉର୍ଦ୍ଧ୍ୱରେ ଡବଲ ଲାଇଟ୍ ଫରିସ୍ତା ସ୍ଥିତିରେ ରୁହ। କାହିଁକି ନା ଫରିସ୍ତା ନହେଲେ ଦେବତା ଜନ୍ମରେ ଉଚ୍ଚ ପଦ ମିଳିବ ନାହିଁ। ସତ୍ୟ ଯୁଗରେ ତ ଆସିଯିବ, କାହିଁକି ନା ସନ୍ତାନ ହୋଇଯାଇଛ, ତେଣୁ ସମ୍ପତ୍ତି ତ ମିଳିବ କିନ୍ତୁ ଶ୍ରେଷ୍ଠ ପଦ ନୁହେଁ। ତେବେ ଯାହା ପ୍ରତିଜ୍ଞା କରିଛ, ସର୍ବଦା ସାଥିରେ ରହିବୁ, ଏକା ସାଥିରେ ରାଜ୍ୟ କରିବୁ, ସିଂହାସନ ଉପରେ ଯଦିଓ ନ ବସ କିନ୍ତୁ ରାଜ୍ୟ ଅଧିକାରୀ ତ ହୁଅ। ସେଠିକାର ରାଜ୍ୟସଭାକୁ ତ ଦେଖିଛ ନା, ଯେଉଁମାନେ ବି ରାଜ୍ୟସଭାର ଅଧିକାରୀ ହୋଇଥାନ୍ତି ସେମାନେ ତିଳକ ଏବଂ ମୁକୁଟଧାରୀ ହୋଇଥାନ୍ତି। ରାଜ୍ୟ ଶାସନ କରିବାର ଚିହ୍ନ ହେଲା ତିଳକ ଏବଂ ମୁକୁଟ। ତେଣୁ ବହୁତ ସମୟରୁ ସ୍ୱରାଜ୍ୟ ଅଧିକାରୀ ହେବାକୁ ପଡ଼ିବ, ମଝିରେ ମଝିରେ ନୁହେଁ। ବହୁତ ସମୟର ସ୍ୱରାଜ୍ୟ ଅଧିକାରୀ ସିଂହାସନ ଉପରେ ହୁଏତ ବସି ନ ପାରନ୍ତି, କିନ୍ତୁ ରାଜକୀୟ ପରିବାରର ଅଧିକାରୀ ହୋଇଯାଆନ୍ତି। ଆଚ୍ଛା, ଆଜି ଯେଉଁମାନେ ପ୍ରଥମ ଥର ଆସିଛନ୍ତି ସେମାନେ ଉଠ। ଆଚ୍ଛା, ସଭାର ତିନି ଭାଗ ପିଲା ତ ଉଠି ଛିଡ଼ା ହୋଇଛନ୍ତି। ଆଚ୍ଛା, ଯେଉଁମାନେ ବି ପ୍ରଥମ ଥର ଆସିଛନ୍ତି ସେମାନଙ୍କୁ ବାବାଙ୍କ ସହିତ ସାକାରରେ ପ୍ରଥମ ଥର ମିଶିବାର ଏବଂ ଜନ୍ମଦିନର ଅଭିନନ୍ଦନ। ବାପଦାଦା ଆସିଥିବା ସବୁ ପିଲାମାନଙ୍କୁ ଏହି ବରଦାନ ଦେଉଛନ୍ତି ଯେ ଆସିଛ ଯଦିଓ ଅତି ବିଳମ୍ବରେ, କିନ୍ତୁ ନୂଆ କରି ଆସିଥିବା ପିଲାମାନଙ୍କ ପ୍ରତି ଗୋଟିଏ ବିଶେଷ ବରଦାନ ହେଲା ଯେ କେବେ ବି ଏଭଳି ସଂକଳ୍ପ କରିବ ନାହିଁ ଯେ ଆମେ କିପରି ଆଗକୁ ଯାଇପାରିବୁ। ତେବେ ଠୁ ଲେଟ୍ ଅର୍ଥାତ୍ ଅତି ବିଳମ୍ବରେ ଆସିଥିବା ପିଲାମାନଙ୍କୁ ବାପଦାଦା ଏବେ ତ ତୁମେମାନେ କେବଳ ବିଳମ୍ବରେ ଆସିଛ, ଅତି ବିଳମ୍ବରେ ଆସି ନାହଁ। ଏବେ ତୁମ ସମସ୍ତଙ୍କୁ ବିଶେଷ କରି ବାପ ଦାଦା ଏବଂ ନିମିତ୍ତ ହୋଇଥିବା ବ୍ରାହ୍ମଣ ପରିବାରର ଭାଇ ଭଉଣୀମାନଙ୍କର ବିଶେଷ ସହଯୋଗର ଭାବନା ରହିଛି ଯେ ତୁମେମାନେ ଯଦି ଏହି ଅଳ୍ପ ସମୟକୁ ଅର୍ଥାତ୍ ଗୋଟିଏ ଗୋଟିଏ ସେକେଣ୍ଡକୁ ସଫଳ କରିବାର ସଂକଳ୍ପ କରିବ, କାହିଁକି ନା ଅଳ୍ପ ସମୟ ଭିତରେ ବହୁତ କିଛି ପାଇବାର ଅଛି, ତେଣୁ ଗୋଟିଏ ସେକେଣ୍ଡ ମଧ୍ୟ ବ୍ୟର୍ଥରେ ନଷ୍ଟ କରିବାର ନାହିଁ। ସର୍ବଦା କର୍ମଯୋଗୀ ହୋଇ ଚାଲିବାକୁ ପଡ଼ିବ, କର୍ମକୁ ତ ଛାଡ଼ିବାର ନାହିଁ, କିନ୍ତୁ କର୍ମ ସହିତ ଯୋଗକୁ ସାମିଲ କରି କର୍ମ ଏବଂ ଯୋଗର ସନ୍ତୁଳନ ରଖିବାକୁ ହେବ। ତେବେ ଏହିଭଳି ସନ୍ତୁଳନ ରଖି ଚାଲିବା ବାଲାଙ୍କୁ ଅତିରିକ୍ତ ଆଶୀର୍ବାଦ ମଧ୍ୟ ମିଳିଥାଏ। ତେଣୁ ଯେଉଁମାନେ ମଧ୍ୟ ଏହି ବିଳମ୍ବ ସମୟରେ ଆସିଛ, ଅତି ବିଳମ୍ବର ବୋର୍ଡ ବି ଆଗକୁ ଲାଗିବାକୁ ଯାଉଛି, ତେଣୁ ତୁମମାନଙ୍କ ପାଇଁ ସୁଯୋଗ ଅଛି, ଅଳ୍ପ ସମୟ ଭିତରେ ବହୁତ ପୁରୁଷାର୍ଥ କରିପାରିବ। ବାପଦାଦା ମଧ୍ୟ ବରଦାନ ଦେଉଛନ୍ତି ଯେ ପିଲାମାନଙ୍କର ସାହସ ଆଧାରରେ ସାହାଯ୍ୟ ନିଶ୍ଚିତ ମିଳିବ। ଏବେ ଚାରିଆଡ଼ର ପିଲାମାନଙ୍କୁ ବାପଦାଦାଙ୍କର ଆନ୍ତରିକ ଆଶୀର୍ବାଦ, ପଦ୍ମଗୁଣା ଅଭିନନ୍ଦନ ଏବଂ ଶୁଭକାମନା। ଆସିଥିବା ପିଲାମାନଙ୍କୁ ଏବଂ ଯେଉଁମାନେ ପତ୍ର ବା ଇମେଲ ପଠାଇଛନ୍ତି ସେମାନଙ୍କର ୟାଦ ପ୍ୟାର ଗୋଟିଏ ସେକେଣ୍ଡ ଠାରୁ ମଧ୍ୟ କମ୍ ସମୟ ମଧ୍ୟରେ ବାପଦାଦାଙ୍କ ପାଖରେ ପହଞ୍ଚି ଯାଉଛି। ସେମାନଙ୍କୁ ମଧ୍ୟ ଏବଂ ବାପଦାଦାଙ୍କର ତୃଷାର୍ଥ ଆତ୍ମାମାନେ ଏବଂ ବନ୍ଧନରେ ରହୁଥିବା ମାତାମାନେ ଯେଉଁମାନେ କି ମାଡ଼କୁ ମଧ୍ୟ ଗଳାର ହାର କରିଦେଉଛନ୍ତି, ଏହିଭଳି ଆତ୍ମାମାନଙ୍କୁ ମଧ୍ୟ ୟାଦ ପ୍ୟାର ଏବଂ ନୂଆ ନୂଆ ସ୍ନେହୀ ଆତ୍ମାମାନେ ଯେଉଁମାନେ ଏବେ ବାହାରୁଛନ୍ତି କିନ୍ତୁ କମ୍ ଅଛନ୍ତି, ତେବେ ସ୍ନେହୀ ସହିତ ସହଯୋଗୀ ଅର୍ଥାତ୍ ଡବଲ ହେବା ଉଚିତ। ଚାରିଆଡ଼ର ସମସ୍ତ ଯୁବକ, ବୃଦ୍ଧ, ଛୋଟ ପିଲାମାନେ, ମାତାମାନେ, ପାଣ୍ଡବମାନେ ସମସ୍ତଙ୍କୁ ଶୁଭକାମନା, ଅଭିନନ୍ଦନ, ଅଭିନନ୍ଦନ, ଅଭିନନ୍ଦନ। ଆଚ୍ଛା, ଆଜିର ବରଦାନ ସାକାର ଏବଂ ନିରାକାର ପିତାଙ୍କର ସଙ୍ଗ ଦ୍ୱାରା ପ୍ରତ୍ୟେକ ସଂକଳ୍ପରେ ବିଜୟୀ ହେଉଥିବା ସଦା ସଫଳତା ମୂରତ ଭବ। ସାକାର ଏବଂ ନିରାକାର ପିତାଙ୍କର ସଙ୍ଗ ଦ୍ୱାରା ପ୍ରତ୍ୟେକ ସଂକଳ୍ପରେ ବିଜୟୀ ହେଉଥିବା ସଦା ସଫଳତା ମୂରତ ଭବ। ଯେପରି ନିରାକାର ଆତ୍ମା ଏବଂ ସାକାର ଶରୀର ଦୁଇଟି ଯାକର ସମ୍ବନ୍ଧ ଦ୍ୱାରା ପ୍ରତ୍ୟେକ କାର୍ଯ୍ୟ କରିପାରୁଛ, ସେହିପରି ନିରାକାର ପିତା ଏବଂ ସାକାର ପିତା ଉଭୟଙ୍କୁ ସମ୍ମୁଖରେ ରଖି ପ୍ରତ୍ୟେକ କର୍ମ ବା ସଂକଳ୍ପ କରିବା ଦ୍ୱାରା ସଫଳତା ମୂରତ ହୋଇଯିବ। କାହିଁକିନା ବାପଦାଦା ଯେତେବେଳେ ସମ୍ମୁଖରେ ଅଛନ୍ତି ତେବେ ନିଶ୍ଚିତ ଭାବରେ ତାଙ୍କଠାରୁ ଯାଞ୍ଚ କରାଇ ନିଶ୍ଚୟ ଏବଂ ନିର୍ଭୟତାର ସହିତ କରିବ। ଏହାଦ୍ୱାରା ସମୟ ଏବଂ ସଂକଳ୍ପର ସଞ୍ଚୟ ହୋଇଯିବ, କିଛି ବି ବ୍ୟର୍ଥରେ ଯିବ ନାହିଁ, ପ୍ରତ୍ୟେକ କର୍ମ ସ୍ୱତଃ ହିଁ ସଫଳ ହେବ। ଆଜିର ସ୍ଲୋଗାନ ଆତ୍ମିକ ସ୍ନେହ ସମ୍ପତ୍ତିଠାରୁ ମଧ୍ୟ ଅଧିକ ମୂଲ୍ୟବାନ ଅଟେ, ତେଣୁ ମାଷ୍ଟର ସ୍ନେହର ସାଗର ହୁଅ। ଆତ୍ମିକ ସ୍ନେହ ସମ୍ପତ୍ତିଠାରୁ ମଧ୍ୟ ଅଧିକ ମୂଲ୍ୟବାନ ଅଟେ, ତେଣୁ ମାଷ୍ଟର ସ୍ନେହର ସାଗର ହୁଅ। ଅବ୍ୟକ୍ତ ଇସାରା ଏକତା ଏବଂ ବିଶ୍ୱାସର ବିଶେଷତା ଦ୍ୱାରା ସଫଳତା ସମ୍ପନ୍ନ ହୁଅ। ଆଜିର ପଏଣ୍ଟ ଧର୍ମ ସତ୍ତାବାଲାଙ୍କ ଆଗରେ ପବିତ୍ରତାର ଶକ୍ତିକୁ ଏବଂ ରାଜ୍ୟ ସତ୍ତାବାଲାଙ୍କ ଆଗରେ ଏକତାର ଶକ୍ତିକୁ ପ୍ରମାଣିତ କର। ଏହି ଦୁଇଟି ଶକ୍ତିକୁ ପ୍ରମାଣିତ କରିଦେଲେ ଈଶ୍ୱରୀୟ ସତ୍ତାର ପତାକା ବହୁତ ସହଜରେ ଉଡ଼ିପାରିବ। ଏବେ ଏହି ଦୁଇଟି ସତ୍ତା ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ। ଯେତେ ଯେତେ ପବିତ୍ରତା ଏବଂ ଏକତାର ଶକ୍ତି ଆଧାରରେ ସେମାନଙ୍କ ସହିତ ପାଖାପାଖି ସମ୍ପର୍କରେ ଆସିବ, ସେତିକି ସେମାନେ ନିଜେ ନିଜେ ତୁମର ମହିମା ବର୍ଣ୍ଣନା କରିବାକୁ ଲାଗିବେ। ଆଚ୍ଛା, ଓମ୍ ଶାନ୍ତି, ଓମ୍ ଶାନ୍ତି, ଓମ୍ ଶାନ୍ତି।